ନମସ୍କାର। ଆକାଶବାଣୀ କଟକ ଆଞ୍ଚଳିକ ସମ୍ବାଦ ପଢୁଛନ୍ତି ମଳୟରଞ୍ଜନ ମିଶ୍ର। ମୁଖ୍ୟ ସମ୍ବାଦ, ରାଜ୍ୟରେ ଭକ୍ତି ଓ ଶ୍ରଦ୍ଧାର ସହ ପାଳନ କରାଯାଉଛି ପବିତ୍ର ମହାବିଶୁଭ ସଂକ୍ରାନ୍ତି ଏବଂ ହନୁମାନ ଜୟନ୍ତୀ। ସମ୍ଭିଧାନ ପ୍ରଣେତା ତଥା ସମାଜ ସଂସ୍କାରକ ବାବାସାହେବ ଆମ୍ବେଦକରଙ୍କ ଜୟନ୍ତୀ ଅବସରରେ ଦେଶବାସୀ ଦେବେ ବିନମ୍ର ଶ୍ରଦ୍ଧାଞ୍ଜଳି। ଚଳିତ ବର୍ଷ ଅମରନାଥ ଯାତ୍ରା ପାଇଁ ଅନ୍ଲାଇନ୍ ନାମ ପଞ୍ଜିକରଣ ଆସନ୍ତାକାଲିଠାରୁ ଆରମ୍ଭ ଏବଂ ଉତ୍ତର ପଶ୍ଚିମ ଦିଗରୁ ରାଜ୍ୟକୁ ଶୁଷ୍କ ବାୟୁ ପ୍ରବାହିତ ହୋଇଥିବାରୁ ରାଜ୍ୟରେ ତାପମାତ୍ରା ବୃଦ୍ଧି ପାଉଛି। ପବିତ୍ର ମହାବିଶୁଭ ସଂକ୍ରାନ୍ତି ତଥା ଓଡ଼ିଆ ନବବର୍ଷ ପାଳନ ଅବସରରେ ରାଜ୍ୟର ବିଭିନ୍ନ ପ୍ରାନ୍ତରେ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଛି। ଓଡ଼ିଆ ପାଞ୍ଜ ହିସାବରେ ମହାବିଶୁଭ ସଂକ୍ରାନ୍ତିକୁ ବର୍ଷର ପ୍ରଥମ ଦିନ ଭାବେ ପାଳନ କରାଯାଇଥାଏ। ଆଜିଠାରୁ ରାଜ୍ୟରେ ନୂଆ ପାଞ୍ଜି ପ୍ରଚଳନ ମଧ୍ୟ ଆରମ୍ଭ ହୋଇଛି। ବିଶୁଭ ସଂକ୍ରାନ୍ତିରେ ଦଣ୍ଡଯାତ୍ରା, ଚଡ଼କ ପର୍ବ, ଝାମୁଯାତ୍ରା, ହିଙ୍ଗୁଳାଯାତ୍ରା ଏବଂ ପାଟୁଆ ଯାତ୍ରା ଆଦି ଉଦ୍ଯାପିତ ହୋଇଛି। ଏହି ଅବସରରେ ଘରେ ଘରେ ଦେବଦେବୀଙ୍କ ପାଖରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା କରାଯାଇଛି। ପ୍ରଭୁ ଶ୍ରୀରାମଙ୍କ ପରମ ଭକ୍ତ ଶ୍ରୀ ହନୁମାନଙ୍କର ମଧ୍ୟ ଆଜି ଜୟନ୍ତୀ। ଅଗ୍ନି ଓ ବାୟୁର ପ୍ରକୋପରୁ ରକ୍ଷା ପାଇବା ପାଇଁ ଏହି ପବିତ୍ର ଦିନରେ ପ୍ରଭୁ ହନୁମାନଙ୍କର ପୂଜା କରାଯାଇଥାଏ। ଦେଶରେ ପ୍ରଭୁ ଶ୍ରୀ ହନୁମାନଙ୍କର ଜୟନ୍ତୀକୁ ଭକ୍ତିଭାବରେ ହନୁମାନ ଚାଳିଶା ପାଠ ସହିତ ଆନନ୍ଦ ଉଲ୍ଲାସର ସହ ପାଳନ କରାଯାଇଛି। ପଣା ସଂକ୍ରାନ୍ତି ତଥା ଓଡ଼ିଆ ନବବର୍ଷ ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରାଜ୍ୟପାଳ ରଘୁବର ଦାସ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦେଶର ଲୋକଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଏବଂ ଶୁଭକାମନା ଜଣାଇଛନ୍ତି। ପଣା ସଂକ୍ରାନ୍ତି ଅବସରରେ ରାଜ୍ୟର ପୁରପଲ୍ଲୀଠାରୁ ଆରମ୍ଭ କରି ସହରର ବିଭିନ୍ନ ଦେବାଳୟଗୁଡ଼ିକରେ ଶ୍ରଦ୍ଧାଳୁଙ୍କର ପୂଜାର୍ଚ୍ଚନା ଭକ୍ତିପୂତ ପରିବେଶ ସୃଷ୍ଟି କରିଛି। ପୁରୀ ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କର ଆଜି କେତେକ ବିଶେଷ ନୀତିକାନ୍ତି ଆୟୋଜିତ ହୋଇଛି। ପରମ୍ପରା ଅନୁଯାୟୀ ଶ୍ରୀମନ୍ଦିର ଚାରିଦ୍ୱାରରେ ଥିବା ମହାବୀରଙ୍କ ସମେତ ଶ୍ରୀଜଗନ୍ନାଥ ବଲ୍ଲଭ ଏବଂ ଦରିଆ ମହାବୀରଙ୍କ ନିକଟକୁ ଆଜ୍ଞାମାଳ ବିଜେ କରାଯାଇଥିଲା। ସମସ୍ତ ଜାଗା ଆଖଡ଼ା ଘରଗୁଡ଼ିକରେ ବିଶେଷ ପୂଜାର୍ଚ୍ଚନା ସହ କୁସ୍ତି ଖେଳ ଅନୁଷ୍ଠିତ ହୋଇଥିଲା। ସେହିଭଳି ବାଡ଼ିଖେଳ, ନାଗନୃତ୍ୟ ଏବଂ ହନୁମାନ ପଟୁଆର ବାହାରି ସାହି ପରିକ୍ରମା କରିଥିଲା। ଏହି ଉପଲକ୍ଷେ କେନ୍ଦୁଝର ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ଘଟଗାଁ ମା' ତାରିଣୀପୀଠରେ ହଜାର ହଜାର ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଛି। ସ୍ୱତନ୍ତ୍ର ରୀତିନୀତି ଅନୁଯାୟୀ ମା'ଙ୍କର ପୂଜାର୍ଚ୍ଚନା ଅନୁଷ୍ଠିତ ହେବା ସହ ସୁନାବେଶ ଅନୁଷ୍ଠିତ ହୋଇଛି। ସେହିପରି ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ତାରାତାରିଣୀ ପୀଠରେ ଲକ୍ଷାଧିକ ଭକ୍ତଙ୍କର ସମାଗମ ହୋଇଥିଲା। ଜିଲ୍ଲାର ବିଭିନ୍ନ ସ୍ଥାନରେ 14 ଏବଂ 21 ଦିନିଆ ଦଣ୍ଡଯାତ୍ରାର ଆଜି ଉଦ୍ଯାପିତ ହୋଇଛି। ବୌଦ୍ଧ ଜିଲ୍ଲାର ବିଭିନ୍ନ ସ୍ଥାନରେ ଝଣ୍ଡା ପୂଜନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି। କାଷ୍ଠା ଏବଂ ନିଷ୍ଠାର ସହ ପାଳନ କରାଯାଉଥିବା ଦଣ୍ଡଯାତ୍ରା ମଧ୍ୟ ଆଜି ଉଦ୍ଯାପିତ ହୋଇଛି। ଦେବଗଡ଼ ଜିଲ୍ଲାରେ ଏହି ଅବସରରେ ଦଣ୍ଡଯାତ୍ରା ଉଦ୍ଯାପନୀ ଏବଂ ନୋରି ପର୍ବ ଅନୁଷ୍ଠିତ ହୋଇଛି। ଶ୍ରୀ ଗୋପାଳଜୀ ମନ୍ଦିର ପରିସରରେ ସ୍ୱତନ୍ତ୍ର ପୂଜାର୍ଚ୍ଚନା ଅନୁଷ୍ଠିତ ହୋଇଥିଲା। ନର୍ଲା ବ୍ଲକର ରୁପ୍ରା ପଞ୍ଚାୟତର କର୍ଣ୍ଣାପଦର ଫୋକରଘାଟି ମା' ତାରିଣୀପୀଠରେ ପଣା ସଂକ୍ରାନ୍ତି ଆଧ୍ୟାତ୍ମିକ ପରିବେଶରେ ପାଳିତ ହୋଇଛି। ହୋମଯଜ୍ଞ ପଣାଭୋଗ ହୋଇଥିବାବେଳେ ଆଜି ସନ୍ଧ୍ୟାରେ ମହିଳା ଦଣ୍ଡନୃତ୍ୟ ଆୟୋଜିତ ହେବ। ଆସନ୍ତାକାଲି ପୂର୍ଣ୍ଣାହୁତି ସହ ଗତ ଶୁକ୍ରବାରଠାରୁ ଚାଲିଥିବା ବିଭିନ୍ନ କାର୍ଯ୍ୟକ୍ରମର ସମାପନ ହେବ ବୋଲି ତାରିଣୀପୀଠ ପରିଚାଳନା କମିଟି ପକ୍ଷରୁ କୁହାଯାଇଛି। ଭାରତୀୟ ସମ୍ଭିଧାନ ପ୍ରଣେତା ବାବାସାହେବ ଡକ୍ଟର ଭୀମରାଓ ଆମ୍ବେଦକର ଆଜି 134ତମ ଜୟନ୍ତୀ। 1891 ମସିହା ଆଜିର ଦିନରେ ବାବାସାହେବ ମହାରାଷ୍ଟ୍ରରେ ଜନ୍ମଗ୍ରହଣ କରିଥିଲେ। ବାବାସାହେବଙ୍କ ଦ୍ୱାରା ପ୍ରଣୀତ ସମ୍ଭିଧାନ 1950 ମସିହା ଜାନୁଆରୀ 26 ତାରିଖରେ ଦେଶରେ ଲାଗୁ ହୋଇଥିଲା। ଡକ୍ଟର ଆମ୍ବେଦକର ସ୍ୱାଧୀନ ଭାରତର ପ୍ରଥମ ଆଇନ ମନ୍ତ୍ରୀ ଥିଲେ। ଦଳିତ ଏବଂ ପଛୁଆବର୍ଗର ଲୋକଙ୍କର ସ୍ୱାର୍ଥରକ୍ଷା ଏବଂ ସ୍ୱାଭିମାନ ପାଇଁ ବାବାସାହେବଙ୍କର ଅବଦାନ ଅତୁଳନୀୟ। ଏହି ମହାନ ନେତାଙ୍କର ଦେଶପ୍ରେମ ଏବଂ ପଛୁଆବର୍ଗର ଲୋକଙ୍କର ଉତ୍ଥାନ ପାଇଁ ନେଇଥିବା ବଳିଷ୍ଠ ପଦକ୍ଷେପ ସ୍ୱରୂପ 1990 ମସିହାରେ ତାଙ୍କୁ ମରଣୋତ୍ତର ଭାବେ ଭାରତରତ୍ନ ସମ୍ମାନରେ ସମ୍ମାନିତ କରାଯାଇଥିଲା। ଦେଶ ଏବଂ ରାଜ୍ୟର ସବୁ ସ୍ତରରେ ଆଜି ବାବାସାହେବଙ୍କର ଜୟନ୍ତୀ ପାଳନ କରାଯାଇଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ପାର୍ଲାମେଣ୍ଟ ପରିସରରେ ଥିବା ବାବାସାହେବ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତିରେ ଆଜି ସକାଳେ ମାଲ୍ୟାର୍ପଣ କରିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଡକ୍ଟର ଆମ୍ବେଦକରଙ୍କ ସ୍କୃତିଚାରଣ କରି ସାମାଜିକ ଗଣମାଧ୍ୟମରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ସାମାଜିକ ଗଣମାଧ୍ୟମରେ ଏକ ଭିଡ଼ିଓ ମଧ୍ୟ ସେୟାର କରିଛନ୍ତି। ରାଜ୍ୟପାଳ ରଘୁବର ଦାସ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପୃଥକ ପୃଥକ ବାର୍ତ୍ତାରେ ଡକ୍ଟର ଆମ୍ବେଦକରଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି। ରାଜ୍ୟର ବିଭିନ୍ନ ପ୍ରାନ୍ତରେ ବାବାସାହେବଙ୍କ ସ୍କୃତି ଉଦ୍ଦେଶ୍ୟରେ କେତେକ ସ୍ୱତନ୍ତ୍ର କାର୍ଯ୍ୟକ୍ରମର ଆୟୋଜିତ ହୋଇଛି। ଖୋର୍ଦ୍ଧା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ସ୍ୱତନ୍ତ୍ର ସମାରୋହରେ ବାବାସାହେବଙ୍କ ଫଟୋଚିତ୍ରରେ ମାଲ୍ୟାର୍ପଣ କରାଯିବା ସହିତ ସ୍ଥାନୀୟ ଲୋକମାନେ ଆମ୍ବେଦକରଙ୍କ ଜୀବନୀ ଉପରେ ଆଧାରିତ ଆଲୋଚନାଚକ୍ରରେ ଭାଗ ନେଇଥିଲେ। ଦେବଗଡ଼ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ଅନୁଷ୍ଠିତ ଜୟନ୍ତୀ ସମାରୋହରେ ଅନୁରୂପ କାର୍ଯ୍ୟକ୍ରମ ସହିତ ବିଭିନ୍ନ ପ୍ରତିଯୋଗିତାର କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ବୌଦ୍ଧ ଜିଲ୍ଲା ପ୍ରଶାସନ ପକ୍ଷରୁ ବାବାସାହେବଙ୍କ ଜୀବନବର୍ଷ ଉପରେ ଆୟୋଜିତ କାର୍ଯ୍ୟକ୍ରମରେ ବକ୍ତାମାନେ ଆଲୋକପାତ କରିଥିଲେ। ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବ୍ଲକ ଅନ୍ତର୍ଗତ ଡୁଆଛର ଗ୍ରାମ ନିକଟସ୍ଥ ଆମ୍ବେଦକର ଛକଠାରେ ବାବାସାହେବଙ୍କ ପୁଷ୍ପମାଲ୍ୟ ଅର୍ପଣ ସହିତ ତାଙ୍କର ସ୍କୃତି ଉଦ୍ଦେଶ୍ୟରେ ଏକ ନିରବ ପ୍ରାର୍ଥନାର ଆୟୋଜନ କରାଯାଇଥିଲା। ବାର୍ଷିକ ଅମରନାଥ ଯାତ୍ରା ଆସନ୍ତା ଜୁନ୍ ମାସ 29 ତାରିଖରୁ ଆରମ୍ଭ ହେବ ବୋଲି ଅମରନାଥ ଶ୍ରାଇନ୍ ବୋର୍ଡ ପକ୍ଷରୁ କୁହାଯାଇଛି। ଏଥିପାଇଁ ଆସନ୍ତାକାଲିଠାରୁ ଶ୍ରଦ୍ଧାଳୁମାନେ ଅନ୍ଲାଇନ୍ରେ ନାମ ପଞ୍ଜିକରଣ କରିପାରିବେ। ଅମରନାଥ ଶ୍ରାଇନ୍ ବୋର୍ଡର ସୂଚନା ଅନୁଯାୟୀ 50 ଦିନ ଧରି ବିଭିନ୍ନ ପର୍ଯ୍ୟାୟରେ ଅନୁଷ୍ଠିତ ହେବାକୁ ଥିବା ଏହି ଯାତ୍ରା ଆସନ୍ତା ଅଗଷ୍ଟ 19ରେ ଶେଷ ହେବ। ଯେଉଁ ବ୍ୟକ୍ତି ଏବଂ ସଂସ୍ଥା ଆୟକର ରିଟର୍ଣ୍ଣ ଫାଇଲ୍ କରିବା ପାଇଁ ଯୋଗ୍ୟ ମାତ୍ର ରିଟର୍ଣ୍ଣ ଫାଇଲ୍ କରୁନାହାନ୍ତି ସେମାନଙ୍କୁ ରିଟର୍ଣ୍ଣ ଫାଇଲ୍ କରିବା ପାଇଁ କେନ୍ଦ୍ରୀୟ ପ୍ରତ୍ୟକ୍ଷ ଟିକସ ବୋର୍ଡ ସିବିଡିଟି ପକ୍ଷରୁ ପଦକ୍ଷେପ ନିଆଯାଇଛି। ଆୟକର ବିଭାଗର ସୂଚନା ଅନୁଯାୟୀ ଦେଶରେ 1,52,00,000 ଲୋକଙ୍କୁ ଚିହ୍ନଟ କରାଯାଇଛି। ସେମାନେ ଯେପରି ଆୟକର ରିଟର୍ଣ୍ଣ ଦାଖଲ କରିବେ ସେଥିନିମନ୍ତେ ସିବିଡିଟି ପକ୍ଷରୁ ଆସନ୍ତାକାଲି ସୁଦ୍ଧା ଯୋଗାଯୋଗ କରିବା ପାଇଁ ଚେଷ୍ଟା ଚାଲିଛି। ସୂଚନାଯୋଗ୍ୟ 2022-23 ଆର୍ଥିକ ବର୍ଷରେ 8,90,00,000 ଟିକସଦାତାଙ୍କ ମଧ୍ୟରୁ 7,40,00,000 ଟିକସ ରିଟର୍ଣ୍ଣ ଫାଇଲ୍ କରିଥିଲେ। ଟିଡିଏସ୍ କଟୁଥିଲେ ମଧ୍ୟ 19.7% ଲୋକ ଆୟକର ରିଟର୍ଣ୍ଣ ଫାଇଲ୍ କରୁନଥିବା ଜଣାପଡ଼ିଛି। ଆଗାମୀ ସାଧାରଣ ନିର୍ବାଚନରେ ବିଭିନ୍ନ ରାଜନୈତିକ ଦଳଗୁଡ଼ିକ ପକ୍ଷରୁ ଆକାଶବାଣୀ ଜରିଆରେ ସେମାନଙ୍କର ଦଳର ଆଭିମୁଖ୍ୟ ସମ୍ବନ୍ଧରେ ପ୍ରସାରଣ କରାଯାଉଛି। ସେଥିପାଇଁ ଆସନ୍ତାକାଲି ମଧ୍ୟାହ୍ନ ଆଞ୍ଚଳିକ ସମ୍ବାଦ ସମୟରେ ପରିବର୍ତ୍ତନ କରାଯାଇଛି। ଦିନ 2:32 ପ୍ରସାରିତ ହେଉଥିବା ଆଞ୍ଚଳିକ ସମ୍ବାଦ ଅପରାହ୍ନ 4:00 ପ୍ରସାରଣ କରାଯିବ। ରାଜ୍ୟରେ 1500ରୁ ଅଧିକ ମତଦାତା ଥିବା ଭୋଟ୍ଗ୍ରହଣ କେନ୍ଦ୍ରଗୁଡ଼ିକ ପାଇଁ ଅତିରିକ୍ତ ମତଦାନ କେନ୍ଦ୍ର ଖୋଲାଯିବ। ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବକୁ ଭାରତର ନିର୍ବାଚନ ଆୟୋଗ ଅନୁମୋଦନ କରିଛନ୍ତି। ଏହି ଅନୁମୋଦନ ଅନୁଯାୟୀ ରାଜ୍ୟର 20 ଜିଲ୍ଲାରେ 99 ନୂଆ ମତଦାନ କେନ୍ଦ୍ର ରହିବ। ଖୋର୍ଦ୍ଧା ଜିଲ୍ଲାରେ 16 ଅତିରିକ୍ତ ମତଦାନ କେନ୍ଦ୍ର କରାଯାଇଛି। ଏଥିମଧ୍ୟରେ ଭୁବନେଶ୍ୱର ମଧ୍ୟ ନିର୍ବାଚନ ମଣ୍ଡଳୀରେ 2, ଉତ୍ତରରେ 5, ଏକାମ୍ରରେ 9 ଏବଂ ଖୋର୍ଦ୍ଧା ବିଧାନସଭା ଅଧୀନରେ 2 ଅତିରିକ୍ତ ମତଦାନ କେନ୍ଦ୍ର ସୃଷ୍ଟି କରାଯାଇଛି। ଏହି 4 ବିଧାନସଭା କ୍ଷେତ୍ରରେ ମୋଟ 932 ମତଦାନ କେନ୍ଦ୍ର ଥିବାବେଳେ ଆଉ 16 ଅତିରିକ୍ତ ବୁଥ୍ ବୃଦ୍ଧି ହେବା ଦ୍ୱାରା ମୋଟ ବୁଥ୍ ସଂଖ୍ୟା 948 ପହଞ୍ଚିଛି। ସମ୍ବଲପୁର ରେଳମଣ୍ଡଳ ଅଧୀନରେ ବିଭିନ୍ନ ସ୍ଥାନରେ ଭିଭିଭୂମି ବିକାଶ କାର୍ଯ୍ୟ ଚାଲୁ ରହିଥିବାରୁ କେତେକ ରୁଟ୍ରେ ରେଳ ଚଳାଚଳକୁ ବାତିଲ କରାଯାଇଛି। ସମ୍ବଲପୁର ରେଳମଣ୍ଡଳ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁଯାୟୀ 8 ଟ୍ରେନ୍ର ଚଳାଚଳକୁ ବିଭିନ୍ନ ଦିନରେ ବାତିଲ କରାଯାଇଛି। ରାୟପୁର ବିଶାଖାପାଟଣା ରାୟପୁର ପାସେଞ୍ଜର ଟ୍ରେନ୍, ବିଶାଖାପାଟଣା ଭବାନୀପାଟଣା ପାସେଞ୍ଜର ଟ୍ରେନ୍, ସମ୍ବଲପୁର ଜୁନାଗଡ଼ ରୋଡ୍ ପାସେଞ୍ଜର ଟ୍ରେନ୍, ରାୟପୁର ଜୁନାଗଡ଼ ରୋଡ୍ ପାସେଞ୍ଜର ଟ୍ରେନ୍ ଏବଂ ସମ୍ବଲପୁର ରାୟଗଡ଼ା ସମ୍ବଲପୁର ଏକ୍ସପ୍ରେସ୍କୁ ଆସନ୍ତାକାଲିଠାରୁ 24 ଯାଏଁ ବାତିଲ କରାଯାଇଛି। ଅନ୍ୟପକ୍ଷରେ ଭବାନୀପାଟଣା ବିଶାଖାପାଟଣା ପାସେଞ୍ଜର ଟ୍ରେନ୍, ଜୁନାଗଡ଼ ରୋଡ୍ ସମ୍ବଲପୁର ପାସେଞ୍ଜର ଟ୍ରେନ୍ ଏବଂ ଜୁନାଗଡ଼ ରୋଡ୍ ରାୟପୁର ପାସେଞ୍ଜର ଟ୍ରେନ୍କୁ ଆସନ୍ତା ମଙ୍ଗଳବାରଠାରୁ 25 ଯାଏଁ ବାତିଲ କରାଯିବା ନେଇ ସମ୍ବଲପୁର ରେଳମଣ୍ଡଳ ସୂଚନା ଦେଇଛି। ଓଡ଼ିଶା ଅଗ୍ନିଶମ ଏବଂ ଜରୁରୀକାଳୀନ ସେବା ଉତ୍ତରାଞ୍ଚଳ ମଣ୍ଡଳ କାର୍ଯ୍ୟାଳୟ ସମ୍ବଲପୁର ପକ୍ଷରୁ 80ତମ ଅଗ୍ନିଶମ ସପ୍ତାହ ଏବଂ ଶହୀଦ ଦିବସ ପାଳିତ ହୋଇଛି। ସମ୍ବଲପୁର ରିଜର୍ଭ ପୁଲିସ୍ ପଡ଼ିଆରେ ଆଜି ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ପୁଲିସ୍ ଆଇଜି ହିମାଂଶୁ କୁମାର ଲାଲ ଯୋଗଦେଇ ପରେଡ୍ର ଅଭିବାଦନ ଗ୍ରହଣ କରିବା ସହ ଅମର ଶହୀଦ ସ୍କୃତିସ୍ତମ୍ଭରେ ମାଲ୍ୟାର୍ପଣ କରିଥିଲେ। କର୍ତ୍ତବ୍ୟ ସମ୍ପାଦନ ବେଳେ ପ୍ରାଣ ହରାଇଥିବା ଅଗ୍ନିଶମ ସେବା କେନ୍ଦ୍ରର କର୍ମଚାରୀଙ୍କ ସ୍କୃତିଚାରଣ ଉଦ୍ଦେଶ୍ୟରେ ଏହି କାର୍ଯ୍ୟକ୍ରମର ଆୟୋଜନ କରାଯାଇଥିଲା। ଉତ୍ତର ପଶ୍ଚିମ ଦିଗରୁ ଶୁଷ୍କ ବାୟୁ ପ୍ରବାହିତ ହେଉଥିବାରୁ ରାଜ୍ୟରେ ତାପମାତ୍ରା ବୃଦ୍ଧି ପାଉଛି। ଆଜି ଦିନ 2:30 ସୁଦ୍ଧା ରାଜ୍ୟରେ 9 ସହରର ତାପମାତ୍ରା 35 ଡିଗ୍ରୀ ସେଲ୍ସିୟସ୍ ଉପରେ ରହିଥିଲା। ସର୍ବାଧିକ 39.6 ଡିଗ୍ରୀ ସେଲ୍ସିୟସ୍ ଭୁବନେଶ୍ୱରଠାରେ ରେକର୍ଡ କରାଯାଇଛି। ଅନ୍ୟାନ୍ୟ ସ୍ଥାନଗୁଡ଼ିକ ମଧ୍ୟରେ ଚାନ୍ଦବାଲି, ଝାରସୁଗୁଡ଼ା, ରାଉରକେଲା, କେନ୍ଦୁଝର, ସମ୍ବଲପୁର, ହୀରାକୁଦ, ବାଲେଶ୍ୱର ଏବଂ ପାରାଦୀପର ତାପମାତ୍ରା 35 ଡିଗ୍ରୀ ସେଲ୍ସିୟସ୍ରୁ ଅଧିକ ଥିଲା। ସମ୍ବଲପୁର, ବରଗଡ଼, ସୁନ୍ଦରଗଡ଼, ବଲାଙ୍ଗୀର, କନ୍ଧମାଳରେ ତାପମାତ୍ରା 2-4 ଦିନ ମଧ୍ୟରେ 43 ଡିଗ୍ରୀ ଛୁଇଁବାର ସମ୍ଭାବନା ରହିଛି ବୋଲି ପାଣିପାଗ ବିଭାଗ ଅନୁମାନ କରିଛି। ମୁଖ୍ୟ ସମ୍ଭାଦଗୁଡ଼ିକ ପୁଣିଥରେ। ରାଜ୍ୟରେ ଭକ୍ତି ଓ ଶ୍ରଦ୍ଧାର ସହ ପାଳନ କରାଯାଉଛି ପବିତ୍ର ମହାବିଷୁବ ସଂକ୍ରାନ୍ତି ଏବଂ ହନୁମାନ ଜୟନ୍ତୀ। ସମ୍ଭିଧାନ ପ୍ରଣେତା ତଥା ସମାଜ ସଂସ୍କାରକ ବାବାସାହେବ ଆମ୍ବେଦକରଙ୍କ ଜୟନ୍ତୀ ଅବସରରେ ଦେଶବାସୀ ଦେଲେ ବିନମ୍ର ଶ୍ରଦ୍ଧାଞ୍ଜଳି। ଚଳିତ ବର୍ଷ ଅମରନାଥ ଯାତ୍ରା ପାଇଁ ଅନ୍ଲାଇନ୍ ନାମ ପଞ୍ଜିକରଣ ଆସନ୍ତାକାଲିଠାରୁ ଆରମ୍ଭ ଏବଂ ଉତ୍ତର ପଶ୍ଚିମ ଦିଗରେ ରାଜ୍ୟକୁ ଶୁଷ୍କ ବାୟୁ ପ୍ରବାହିତ ହୋଇଥିବାରୁ ରାଜ୍ୟରେ ବୃଦ୍ଧି ପାଉଛି ତାପମାତ୍ରା। ଆଞ୍ଚଳିକ ସମ୍ଭାଦ ଆଜି ପାଇଁ ଏତିକିରେ ଶେଷ ହେଲା।